आकाशवाणी ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ବସନ୍ତ ପଞ୍ଚମୀ ପାଳନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଶେଷ ହେବ ପ୍ରଚାର। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ଆଜି ଆର୍କେ ପୁରମରେ ସାଧାରଣ ସଭାକୁ କରିବେ ସମ୍ବୋଧନ। ଦେଶରେ ଚଳିତ ବର୍ଷ ଜାନୁଆରୀ ସୁଦ୍ଧା ମୋଟ ସାମଗ୍ରୀ ଓ ସେବାକର ରାଜସ୍ୱ ଅର୍ଥ ଆଦାୟ ପରିମାଣ 1,95,00,000 କୋଟିରୁ ଅଧିକ। ନୂଆଦିଲ୍ଲୀସ୍ଥିତ ଆକାଶବାଣୀ ଭବନରେ ହର୍ କଣ୍ଠ ମେ ଭାରତ କାର୍ଯ୍ୟକ୍ରମର ଶୁଭାରମ୍ଭ ଏବଂ ବାଇମାସ ଓଭାଲ ଷ୍ଟାଡିୟମରେ ଆଇସିସି 19 ବର୍ଷରୁ କମ୍ ମହିଳା ଟି20 ବିଶ୍ୱକପ୍ ଫାଇନାଲରେ ଭାରତକୁ ବିଜୟ ପାଇଁ 83 ରନ୍ ଆବଶ୍ୟକ। ଦେଶରେ ଆଜି ବସନ୍ତ ପଞ୍ଚମୀ, ସରସ୍ୱତୀ ପୂଜା ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏ ଅବସରରେ ଲୋକମାନେ ଜ୍ଞାନର ଦେବୀ ମା ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ଏହି ପର୍ବ ବସନ୍ତର ଆଗମନ, ନୂତନ ଆରମ୍ଭ ତଥା ପ୍ରକୃତିର ସୌନ୍ଦର୍ଯ୍ୟକୁ ସୂଚିତ କରିଥାଏ। ବସନ୍ତ ପଞ୍ଚମୀ ଓ ସରସ୍ୱତୀ ପୂଜା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶିକ୍ଷା ଓ ଜ୍ଞାନ ସହ ଜଡ଼ିତ ଏହି ଆନନ୍ଦମୟ ଅବସର ଦେଶର ସମସ୍ତ ନାଗରିକଙ୍କ ପାଇଁ ସୁଖ, ସମୃଦ୍ଧି ଓ ଜ୍ଞାନ ଆଣିଦେବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ଦେଇ ଶୁଭକାମନା କରିଛନ୍ତି। ଏହି ଦିବସର ମହତ୍ୱ ଉପରେ ଗୁରୁତ୍ୱାରୋପ କରି ରାଷ୍ଟ୍ରପତି ଭାରତକୁ ବିଶ୍ୱର ଜ୍ଞାନକେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବା ପାଇଁ ପ୍ରାର୍ଥନା କରିଛନ୍ତି। ଏ ଅବସରରେ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆଉ 2 ଦିନ ବାକି ଥିବାବେଳେ ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଆମ୍ ଆଦମୀ ପାର୍ଟି, ବିଜେପି ଏବଂ କଂଗ୍ରେସର ପ୍ରମୁଖ ନେତାମାନେ ସେମାନଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ର୍ୟାଲି ଏବଂ ରୋଡ୍ ଶୋ କରୁଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ଆର୍କେ ପୁରମରେ ଏକ ସାଧାରଣ ସଭାରେ ସମ୍ବୋଧନ କରିବେ। ଦଳର ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ରାଜେନ୍ଦ୍ର ନଗର, ଚାନ୍ଦିନୀ ଚୌକ ଏବଂ ଲକ୍ଷ୍ମୀନଗରରେ ଅନୁଷ୍ଠିତ ହେବାକୁ ଥିବା ର୍ୟାଲିରେ ଯୋଗଦେବେ। ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ରୋଡ୍ ଶୋ କରିବେ। ଦଳର ବରିଷ୍ଠ ନେତା ସଞ୍ଜୟ ସିଂ ମଧ୍ୟ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ମୁସ୍ତାଫାବାଦ ନିର୍ବାଚନ ମଣ୍ଡଳୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ସେହିପରି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ରାଜଧାନୀର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ର୍ୟାଲି କରିବେ। 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଆସନ ପାଇଁ ଆସନ୍ତା ବୁଧବାର ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଚଳିତ ମାସ 8 ତାରିଖରେ ଭୋଟ୍ ଗଣତି ହେବ। ବିହାରରେ ସମାଜର ସବୁବର୍ଗର ଲୋକମାନେ କେନ୍ଦ୍ର ବଜେଟ୍ରେ ଥିବା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଶିଳ୍ପଠାରୁ ଆରମ୍ଭ କରି କୃଷି ପର୍ଯ୍ୟନ୍ତ 2025-26 ବଜେଟ୍ରେ ବିହାରକୁ ଗୁରୁତ୍ୱ ଦିଆଯାଇଛି ବୋଲି ସେମାନେ କହିଛନ୍ତି। 2025 ମସିହା ଜାନୁଆରୀ ମାସରେ ମୋଟ ସାମଗ୍ରୀ ଓ ସେବାକର ରାଜସ୍ୱରେ 1,95,00,000 କୋଟିରୁ ଅଧିକ ଅର୍ଥ ଆଦାୟ ହୋଇଛି, ଯାହାକି ଗତବର୍ଷ ଜାନୁଆରୀ ମାସ ତୁଳନାରେ 12.3% ଅଧିକ। ଚଳିତ ମାସ ଫେବୃୟାରୀ ପାଇଁ କେନ୍ଦ୍ରୀୟ ଜିଏସ୍ଟି ଆଦାୟ 36,077 କୋଟି ଟଙ୍କା ଏବଂ ରାଜ୍ୟ ଜିଏସ୍ଟି 44,942 କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ସମନ୍ୱିତ ଦ୍ରବ୍ୟ ଓ ସେବାକର ଆଦାୟ ପରିମାଣ 1,00,000 କୋଟି ଟଙ୍କାରୁ ଅଧିକ ଏବଂ ସେସ୍ 13,412 କୋଟି ଟଙ୍କା ରହିଛି। ଲଦାଖରେ ସର୍ବାଧିକ 39% ଅଭିବୃଦ୍ଧି ହୋଇଥିବାବେଳେ ନାଗାଲାଣ୍ଡ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଜିଏସ୍ଟି ରାଜସ୍ୱ ଗତବର୍ଷ ତୁଳନାରେ 26% ବୃଦ୍ଧି ପାଇଛି। ଭାରତର ଦ୍ୱିତୀୟ ପର୍ଯ୍ୟାୟରେ ରପ୍ତାନୀ କରାଯାଇଥିବା ଚାଉଳ ବାଂଲାଦେଶର ମଙ୍ଗଳା ବନ୍ଦରରେ ପହଞ୍ଚିଛି। 16,400 ଟନ୍ ଚାଉଳ ନେଇ 2 ଜାହାଜ ବନ୍ଦରରେ ଗତକାଲି ପହଞ୍ଚିଛି। ଧାମରା ବନ୍ଦରରୁ 1 ଜାହାଜ 7,700 ଟନ୍ ଚାଉଳ ନେଇ ଆସିଥିବା ବେଳେ ଅନ୍ୟ ଏକ ଜାହାଜ କୋଲକାତା ବନ୍ଦରରୁ 8,700 ଟନ୍ ଚାଉଳ ନେଇ ଆସିଛି। ମଙ୍ଗଳା ଖାଦ୍ୟ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଏକ ଚୁକ୍ତି ଅନୁଯାୟୀ ବାଂଲାଦେଶ ଭାରତରୁ 3,00,000 ଟନ୍ ଚାଉଳ ପାଇବାକୁ ଥିବାବେଳେ 40% ଚାଉଳ ମଙ୍ଗଳା ବନ୍ଦରରେ ଏବଂ ଅବଶିଷ୍ଟ ଚିଟଗାଙ୍ଗ ବନ୍ଦରରେ ପହଞ୍ଚିବ। ଗତ ଜାନୁଆରୀ 20 ତାରିଖରେ ଭାରତରୁ ପ୍ରଥମ ପର୍ଯ୍ୟାୟରେ 5,700 ଟନ୍ ଚାଉଳ ପଠାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୀମା ଶୁଳ୍କ ଅଧିକାରୀମାନେ ଗତକାଲି 1,649 କେଜି ଚୋରା ନିଶାଦ୍ରବ୍ୟ ଜବତ କରିଛନ୍ତି। ଏହାର ବଜାର ମୂଲ୍ୟ ପ୍ରାୟ 16,49,00,000 ଟଙ୍କା ବୋଲି ଜଣାପଡ଼ିଛି। ଏ ମାମଲାରେ ଜଣକୁ ଗିରଫ କରାଯାଇଛି। ଗୋଇନ୍ଦା ସୂଚନା ଅନୁସାରେ ବିଭାଗ ପକ୍ଷରୁ ଗତମାସ 27 ଓ 28 ତାରିଖ ରାତିରେ ବ୍ରାଜିଲରୁ ପ୍ୟାରିସ୍ ଦେଇ ଆସୁଥିବା ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିଲା। 5 ଦିନ ଧରି ଚାଲିଥିବା ଏହି ଅଭିଯାନରେ କୋକେନ୍ ଥିବା ସନ୍ଦେହରେ ଧଳା ଭଙ୍ଗା ଆଦି ପଦାର୍ଥ ଥିବା 170 କ୍ୟାପ୍ସୁଲ ଜବତ କରାଯାଇଥିଲା। ଏହି ଔଷଧକୁ ଶରୀର ଭିତରେ ଲୁଚାଇ ସନ୍ଦିଗ୍ଧ ଜଣକ ସେବନ କରୁଥିଲେ। ନିଶାଦ୍ରବ୍ୟ ଚୋରାଚାଲାଣ ଆଇନ 1985 ଧାରା ଅନୁଯାୟୀ ସନ୍ଦିଗ୍ଧକୁ ଗିରଫ କରାଯାଇଛି। ଗୁଜରାତର ଡାଙ୍ଗ ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ୍ ଆଜି ଭୋରରୁ ଗଭୀର ଘାଟିକୁ ଖସିପଡ଼ିଥିବାରୁ 2 ମହିଳା ଓ 3 ପୁରୁଷଙ୍କ ସମେତ 5 ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁତର 17 ଜଣଙ୍କୁ ଆଉଆସ୍ଥିତ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 48 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ଟି ଭାରସାମ୍ୟ ହରାଇ ପ୍ରାୟ 35 ଫୁଟ ଘାଇ ଭିତରକୁ ଖସିପଡ଼ିଥିଲା। ମହାରାଷ୍ଟ୍ରର ତ୍ରୟମ୍ବକେଶ୍ୱରରୁ ତୀର୍ଥଯାତ୍ରୀଙ୍କୁ ନେଇ ବସ୍ଟି ଗୁଜରାତର ଦ୍ୱାରକା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତୀର୍ଥଯାତ୍ରୀମାନେ ମଧ୍ୟପ୍ରଦେଶର ଗୁନା, ଶିବପୁରୀ ଏବଂ ଅଶୋକନଗର ଜିଲ୍ଲାର ବୋଲି ଜଣାପଡ଼ିଛି। ବସନ୍ତ ପଞ୍ଚମୀରେ ତୃତୀୟ ଅମୃତ ସ୍ନାନ ଅବସରରେ ପ୍ରୟାଗରାଜର ବିଭିନ୍ନ ରେଳ ଷ୍ଟେସନରୁ ରେଳ ବିଭାଗ ପକ୍ଷରୁ 400+ ମହାକୁମ୍ଭମେଳା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଏହା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ପାଇଁ ନିରବଚ୍ଛିନ୍ନ ଯାତ୍ରା ପ୍ରଦାନ କରିବ। ତୃତୀୟ ଅମୃତ ସ୍ନାନ ଆସନ୍ତାକାଲି ଅନୁଷ୍ଠିତ ହେବ ବୋଲି ଆମ ପ୍ରତିନିଧି ସୂଚନା ଦେଇଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଆକାଶବାଣୀ ଭବନରେ ଆକାଶବାଣୀର ମିଳିତ ସହଯୋଗରେ ଏକ ସ୍ୱତନ୍ତ୍ର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ହର୍ କଣ୍ଠ ମେ ଭାରତର ଶୁଭାରମ୍ଭ ହୋଇଛି। ଆଜିଠାରୁ ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ପ୍ରତିଦିନ 21 ଆକାଶବାଣୀ କେନ୍ଦ୍ରରୁ ସକାଳ 9:30 10:30 ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମକୁ ସଂସ୍କୃତି ମନ୍ତ୍ରଣାଳୟର ସଚିବ ଅରୁଣିଶ ଚାଓ୍ୱଲା ଏବଂ ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିଇଓ ଗୌରବ ଦ୍ୱିବେଦୀ ଉଦ୍ଘାଟନ କରିଥିଲେ। ଆକାଶବାଣୀର ମହାନିର୍ଦ୍ଦେଶକ ଡକ୍ଟର ପ୍ରଜ୍ଞା ପାରିୱାଲ ଗୌର ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ସଂସ୍କୃତି ମନ୍ତ୍ରଣାଳୟର ସଚିବ ଅରୁଣିଶ ଚାଓ୍ୱଲା ଆକାଶବାଣୀକୁ ସୂଚନା ଦେଇ କହିଛନ୍ତି, ହର୍ କଣ୍ଠ ମେ ଭାରତ କାର୍ଯ୍ୟକ୍ରମ ଯୁବ କଳାକାରମାନଙ୍କୁ ସେମାନଙ୍କ ପ୍ରତିଭାକୁ ଦେଶ ଆଗରେ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ, ଲୋକ ଓ ଆଦିବାସୀ ସମେତ ସମସ୍ତ ପ୍ରକାର ସଙ୍ଗୀତ ପରିବେଷଣ କରାଯିବ। ସିଇଓ ପ୍ରସାର ଭାରତୀ ଶ୍ରୀ ଦ୍ୱିବେଦୀ କହିଛନ୍ତି, ଏହି କାର୍ଯ୍ୟକ୍ରମ ପ୍ରାୟ 21 ଆକାଶବାଣୀ କେନ୍ଦ୍ରରୁ 600+ କଳାକାରଙ୍କୁ ସେମାନଙ୍କ ପ୍ରତିଭା ଉପସ୍ଥାପନ କରିବାର ସୁଯୋଗ ପ୍ରଦାନ କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଲଗାଯାଇଥିବା ଶୁଳ୍କର ପଦକ୍ଷେପ ସ୍ୱରୂପ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଦେଶକୁ ଆସୁଥିବା $155 ବିଲିୟନ ମୂଲ୍ୟର ଆମେରିକୀୟ ସାମଗ୍ରୀ ଉପରେ 25% ଶୁଳ୍କ ଘୋଷଣା କରିଛନ୍ତି। ଆଜି ଅଟୋୱାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଟ୍ରୁଡୋ ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା $30 ବିଲିୟନ ଆମେରିକୀୟ ଆମଦାନୀ ଉପରେ 25% ଶୁଳ୍କ ଲାଗୁ କରିବା ଘୋଷଣା କରିଛନ୍ତି। କୁଆଲାଲମ୍ପୁରସ୍ଥିତ ବାଇମାସ ଓଭାଲ ଷ୍ଟାଡିୟମରେ ଚାଲିଥିବା ଆଇସିସି 19 ବର୍ଷରୁ କମ୍ ମହିଳା T20 ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକା ଭାରତ ପାଇଁ 83 ରନ୍ର ବିଜୟ ଲକ୍ଷ୍ୟ ରଖିଛି। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 10 ୱିକେଟ୍ ହରାଇ 82 ରନ୍ ସଂଗ୍ରହ କରିଥିଲା। ବର୍ତ୍ତମାନ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 3 ଓଭରରେ କୌଣସି ୱିକେଟ୍ ନ ହରାଇ 23 ରନ୍ ସଂଗ୍ରହ କରିଛି। 5 ମ୍ୟାଚ୍ ବିଶିଷ୍ଟ T20 ଶୃଙ୍ଖଳାର ଆଜି ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭାରତୀୟ ସମୟ ସନ୍ଧ୍ୟା 7:00 ମ୍ୟାଚ୍ ଆରମ୍ଭ ହେବ। ଏହି ଶୃଙ୍ଖଳାରେ ଭାରତ 3-1 ଜିତିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବସନ୍ତ ପଞ୍ଚମୀ ପାଳନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଶେଷ ହେବ ପ୍ରଚାର। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ଆଜି ଆର୍କେ ପୁରମରେ ସାଧାରଣ ସଭାକୁ କରିବେ ସମ୍ବୋଧନ। ଦେଶରେ ଚଳିତ ବର୍ଷ ଜାନୁଆରୀ ସୁଦ୍ଧା ମୋଟ ସାମଗ୍ରୀ ଓ ସେବାକର ରାଜସ୍ୱ ଅର୍ଥ ଆଦାୟ ପରିମାଣ 1,95,00,000 ଅଧିକ। ନୂଆଦିଲ୍ଲୀସ୍ଥିତ ଆକାଶବାଣୀ ଭବନରେ ହର୍ କଣ୍ଠ ମେ ଭାରତ କାର୍ଯ୍ୟକ୍ରମର ଶୁଭାରମ୍ଭ ଏବଂ ବାଇମାସ ଓଭାଲ ଷ୍ଟାଡିୟମରେ ଆଇସିସି 19 ବର୍ଷରୁ କମ୍ ମହିଳା T20 ବିଶ୍ୱକପ୍ ଫାଇନାଲରେ ଭାରତକୁ ବିଜୟ ପାଇଁ 83 ରନ୍ ଆବଶ୍ୟକ। ସମ୍ବାଦ ଶେଷ ହେଲା।